প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভু যীশু খ্রিস্টঙ্ক বহুমূল্য নামে আজির অধ্যয়নকু আপন মানুষ স্বাগত করে। আমি পূর্ব আলোচনার ঈশ্বরঙ্ক বাক্য ও ঈশ্বরঙ্ক বিষয়ে সম্যক ধারণা পাইছু। আজি আমি মনুষ্য বিষয়ে শাস্ত্র কণ কহে সে বিষয়ে আলোচনা করা পূর্বরু মনুষ্যর উৎপত্তি বিষয়ে দুইটি মতবাদ সংক্ষেপরে দেখিবা। প্রথমটি হল নাস্তিক ভাবাপন্ন বিবর্তন। এই মতবাদ অনুযায়ী মনুষ্য এককোষি প্রাণীর ক্রম বিবর্তন হয়ে আসিছি। এককোষি প্রাণীর ক্রমান্বয়ে বহুকোষী প্রাণী, মাছ, উভয়চর প্রাণী, সরীসৃপ, পক্ষী, পশু, মাঙ্কড় ও শেষে মনিষ হয়েছি। এক মতবাদ হয়ে রয়েছে ও এক প্রমাণিত সত্য নুহে, କାରଣ ଏହି ମତବାଦ ସମ୍ଭାବନା ଉପରେ ସ୍ଥାପିତ ଓ ଏହାର ସାହିତ୍ୟରେ ହୁଏତ ଆମର ପରାମର୍ଶ ସମ୍ଭବତଃ ହୋଇଥାଇପାରେ ଇତ୍ୟାଦି ବ୍ୟବହାର କରାଯାଇଛି। ପୁଣି ଏଥିରେ ଲେଖାଯାଇଛି ଆମେ ଭାବୁଛୁ, ଏହିଭଳି ଅନେକ ବାକ୍ୟାଂଶରେ ଏହି ମତବାଦ ପୂର୍ଣ୍ଣ ହୋଇଅଛି। ଆମେ ଯଦି ପ୍ରୋଟୋଜୋଆରୁ ବିବର୍ତ୍ତନ ଯୋଗେ ଆସିଛୁ, ତେବେ ଆମର ଦାନ୍ତ ତିଆରି କରୁଥିବା ଜିନ୍ କେଉଁଠୁ ଆସିଲା? ପ୍ରୋଟୋଜୋଆର ଦାନ୍ତ ନାହିଁ। ତେଣୁ ଏହି ମୌଳିକ ପ୍ରଶ୍ନର ଉତ୍ତର ଏହି ମତବାଦ ଦେଇପାରେ ନାହିଁ, ପାରିବ ନାହିଁ ମଧ୍ୟ। ପଦାର୍ଥ ଓ ଜୀବନର ଉତ୍ପତ୍ତି ବିଷୟରେ ଏହା ପାଖରେ କୌଣସି ସଠିକ୍ ଉତ୍ତର ନାହିଁ, କାରଣ ଏହି ମତବାଦ ପଦାର୍ଥ ଓ ଜୀବନର ସୃଷ୍ଟିକର୍ତ୍ତା ଈଶ୍ୱରଙ୍କୁ ଅଗ୍ରାହ୍ୟ କରେ। ଦ୍ୱିତୀୟ ମତବାଦ ହେଲା ଉଚ୍ଚତର ଜୀବନ ନିଚ୍ଚ ଜୀବନରୁ ବିବର୍ତ୍ତନ ଦ୍ୱାରା ହୋଇଛି, ମାତ୍ର ନିଚ୍ଚ ଜୀବନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ। ଏହି ମତବାଦକୁ ଆସ୍ତିକ ବିବର୍ତ୍ତନ କୁହାଯାଏ। ଏହା ଆଂଶିକ ସତ୍ୟ, ଯେହେତୁ ଏହା ଏକକୋଷି ପ୍ରାଣୀର ସୃଷ୍ଟିକର୍ତ୍ତାଙ୍କୁ ବିଶ୍ୱାସ କରେ, ମାତ୍ର ଏହା ଭୁଲ, ଯେହେତୁ ସବୁ ସ୍ତରର ପ୍ରାଣୀକୁ ଈଶ୍ୱର ସୃଷ୍ଟି କରିଛନ୍ତି, ଏହା ବିବର୍ତ୍ତନ ଦ୍ୱାରା ହୋଇନାହିଁ ବୋଲି ଏହା ବିଶ୍ୱାସ କରେ। ବାଇବେଲ କହେ ସବୁ ମାଛ, ପକ୍ଷୀ, ପଶୁ ଓ ମନୁଷ୍ୟ ସମସ୍ତେ ସୃଷ୍ଟି ହୋଇଛନ୍ତି। ସେମାନଙ୍କ ଜାତିରେ ନିଜର ଜାତିର ପଶୁ ପକ୍ଷୀ ଜାତ କରିବା ପାଇଁ, ମାତ୍ର ଉଚ୍ଚତର ଜାତି ଜାତ କରିବା ପାଇଁ ନୁହେଁ। ଏକ ସରୀସୃପ କେବଳ ଏକ ସରୀସୃପ ଜାତ କରିବ, ଏକ ମାଙ୍କଡ଼ କେବଳ ଏକ ମାଙ୍କଡ଼ ଜାତ କରିବ, ମାତ୍ର ମନୁଷ୍ୟ ନୁହେଁ। ତେଣୁ ମନୁଷ୍ୟର ଉତ୍ପତ୍ତି ବିଷୟରେ ଏହା ସମ୍ପୂର୍ଣ୍ଣ ଭାବେ ଗ୍ରହଣଯୋଗ୍ୟ ନୁହେଁ। ମାତ୍ର ବାଇବେଲ କହେ ଈଶ୍ୱର ବିଶ୍ୱ ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ଅର୍ଥାତ୍ ସବୁ ଉଦ୍ଭିଦ ଓ ପ୍ରାଣୀକୁ ସୃଷ୍ଟି କରିଅଛନ୍ତି। ଈଶ୍ୱର ଆକାଶମଣ୍ଡଳ, ପୃଥିବୀ, ସମସ୍ତ ବିଶ୍ୱ ସୃଷ୍ଟି କରିଛନ୍ତି। ଈଶ୍ୱରଙ୍କ ଅନ୍ତିମ ସୃଜନଶୀଳତାର କାର୍ଯ୍ୟ ଥିଲା ମନୁଷ୍ୟ। ଏହି ପୃଥିବୀରେ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛି ମନୁଷ୍ୟ। ମନୁଷ୍ୟ ହେଉଛି ଈଶ୍ୱରଙ୍କ ସୃଷ୍ଟିର ସର୍ବଶ୍ରେଷ୍ଠ ଗୌରବର ମୁକୁଟ। ପ୍ରଥମ ମନୁଷ୍ୟ ଆଦମ ଓ ପ୍ରଥମ ସ୍ତ୍ରୀ ହବା ସବୁ ଜାତିର ଲୋକଙ୍କ ଗୋଟିଏ ରକ୍ତ, ଯେହେତୁ ସମସ୍ତେ ଆଦମ ମଧ୍ୟରେ ଥିଲେ। ତେଣୁ ମନୁଷ୍ୟ ଉତ୍ପତ୍ତିର କେବଳ ଗୋଟିଏ ଉତ୍ତର ଅଛି, ଆଉ ସେହି ଉତ୍ତରଟି ବାଇବେଲରୁ ହିଁ ମିଳେ। ମନୁଷ୍ୟ ଏକ ସୃଷ୍ଟ ପ୍ରାଣୀ। ଗୀତକାରକ ଦାଉଦ ଗୀତସଂଗୀତା 8:4 ଆକାଶମଣ୍ଡଳର ଗୌରବକୁ ଦେଖି ପ୍ରଶ୍ନ କଲେ, ମନୁଷ୍ୟ କିଏ? ଦାଉଦଙ୍କ ଏହି ପ୍ରଶ୍ନର ଉତ୍ତରରେ ଆମେ କେତେକ ଉତ୍ତର ଆଲୋଚନା କରିବା। ପ୍ରଥମରେ, ମନୁଷ୍ୟ ଏକ ସୃଷ୍ଟ ପ୍ରାଣୀ। ଈଶ୍ୱର ଆଦି 1:26 କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରୁ। 1:27 ଲେଖାଯାଏ, ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ଏଠାରେ ନିର୍ମାଣ ଓ ସୃଷ୍ଟି ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି। ସୃଷ୍ଟି ଶବ୍ଦର ଅର୍ଥ ହେଉଛି ନଥିବା ବସ୍ତୁରୁ କିଛି ତିଆରି କରିବା। ନିର୍ମାଣ ଶବ୍ଦର ଅର୍ଥ ତିଆରି କରିବା, ଯେପରି କୁମ୍ଭକାର ମାଟିରୁ ପାତ୍ର ତିଆରି କରେ। ତେଣୁ ଈଶ୍ୱର ମନୁଷ୍ୟର ଆତ୍ମା ଓ ପ୍ରାଣକୁ ସୃଷ୍ଟି କଲେ, ଯାହା ଆମେ ଜିଖରିୟ 12:1 ପାଉ, ଓ ମନୁଷ୍ୟର ଶରୀରକୁ ନିର୍ମାଣ କଲେ, ଯାହା ଆମେ ଆଦିପୁସ୍ତକ 2:7 ପାଉ। ମନୁଷ୍ୟ ଏକ ସୃଷ୍ଟ ପ୍ରାଣୀ। ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା ହେଉଛନ୍ତି ମନୁଷ୍ୟର ସୃଷ୍ଟିକର୍ତ୍ତା। ଦ୍ୱିତୀୟରେ, ମନୁଷ୍ୟ ଏକ ନିର୍ଭରଶୀଳ ପ୍ରାଣୀ। ମନୁଷ୍ୟ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ହୋଇଥିବା ହେତୁ ସେ ଏକ ନିର୍ଭରଶୀଳ ପ୍ରାଣୀ ହୋଇଛି। ସେ ନିଜର ସ୍ଥିତି ପାଇଁ ସ୍ୱାଧୀନ ନୁହେଁ, ତେଣୁ ସେ ସ୍ୱାଧୀନ ଭାବେ ଏକୁଟିଆ ରହିପାରିବ ନାହିଁ। ସେ ହୃଦୟଙ୍ଗମ କରୁ ବା ନ କରୁ, ସେ ତାର ନିଶ୍ୱାସ ପ୍ରଶ୍ୱାସ ପାଇଁ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ପ୍ରେରିତ 17:28 ଲେଖାଯାଏ, କାରଣ ତାହାଙ୍କଠାରେ ଆମ୍ବର ଅସ୍ଥି, ଗତି ଓ ସ୍ଥିତି। ତୃତୀୟରେ, ମନୁଷ୍ୟ ଏକ ବୁଦ୍ଧିମାନ ପ୍ରାଣୀ। ମନୁଷ୍ୟର ଯୁକ୍ତି କରିବାର ଶକ୍ତି, ବୁଦ୍ଧି, ଅନୁମାନ ଶକ୍ତି ଓ ନିଜର ଚିନ୍ତା ଓ ଭାଷାକୁ ପ୍ରକାଶ କରିବାର ଦକ୍ଷତା ଅଛି। ଏହା ପଶୁପକ୍ଷୀମାନଙ୍କ ଗୁଣ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ। ଅନ୍ୟ ସବୁ ପ୍ରାଣୀଙ୍କର କେବଳ ଅଭ୍ୟାସ ଓ ପ୍ରବୃତ୍ତି ଅଛି। ଯେଶାୟ 1:18 ଅନୁଯାୟୀ, ମନୁଷ୍ୟର ଈଶ୍ୱରଙ୍କ ସହ ଉତ୍ତର ପ୍ରତ୍ୟୁତ୍ତର କରିବାର ଦକ୍ଷତା ଅଛି। ଆଦି ତାର ଆଠ ପର୍ବ ଏକୋଇଶ ପଦ ଅନୁଯାୟୀ ମନୁଷ୍ୟ କଳ୍ପନା କରିପାରେ। ଚତୁର୍ଥରେ ମନୁଷ୍ୟ ଏକ ନୈତିକ ପ୍ରାଣୀ। ଈଶ୍ୱର ମନୁଷ୍ୟକୁ ସିଦ୍ଧାନ୍ତ ନେବା ନିମନ୍ତେ ଦକ୍ଷତା ସହ ଅର୍ଥାତ୍ ସ୍ୱାଧୀନ ଇଚ୍ଛା ସହ ସୃଷ୍ଟି କଲେ। ଏହା ହିଁ ମନୁଷ୍ୟକୁ ନୈତିକ ପ୍ରାଣୀ କରିଛି ଓ ଏକ ଦାୟିତ୍ୱପୂର୍ଣ୍ଣ ପ୍ରାଣୀ କରିଛି। ଈଶ୍ୱର ମନୁଷ୍ୟ ମଧ୍ୟରେ ଏକ ବିବେକ ଦେଇଛନ୍ତି ଯାହାଦ୍ୱାରା ସେ ଭୁଲ ଓ ଠିକ୍ ଜାଣିପାରିବ ଓ ଏହାଦ୍ୱାରା ସେ ନୈତିକ ଚେତନା ପାଏ। ଏହି ଗୁଣ କୌଣସି ପଶୁ ବା ପକ୍ଷୀର ନାହିଁ। ମନୁଷ୍ୟ ସମ୍ପୂର୍ଣ୍ଣ ସିଦ୍ଧ ହୋଇ ସୃଷ୍ଟି ହୋଇଥିଲା। ପାପ ନ କରିବା ପର୍ଯ୍ୟନ୍ତ ତାର ବିବେକ ନିଷ୍କ୍ରିୟ ଥିଲା। ଯେଉଁ ମୁହୂର୍ତ୍ତରେ ସେ ପାପ କଲା ତାର ବିବେକ ସକ୍ରିୟ ହୋଇ ଉଠିଲା। ତାର ଚିନ୍ତା ତାକୁ ଦୋଷୀ କରିବାକୁ ଓ ନିଜକୁ ଠିକ୍ ବୋଲି ସାବ୍ୟସ୍ତ କରିବାକୁ ଆରମ୍ଭ କଲା। ମନୁଷ୍ୟର ବୁଦ୍ଧି ପାପ ଯୋଗୁଁ ଭ୍ରଷ୍ଟ ହୋଇଥିବା ହେତୁ ମନୁଷ୍ୟର ବିବେକ ଠିକ୍ ସିଦ୍ଧାନ୍ତ ନେଇପାରେ ନାହିଁ। ତେଣୁ ବିବେକ ଏକ ସିଦ୍ଧ ନୈତିକ ମାନଦଣ୍ଡ ନୁହେଁ। ଏହା ଯେପର୍ଯ୍ୟନ୍ତ ସିଦ୍ଧ ଈଶ୍ୱରଙ୍କ ବାକ୍ୟର ଅଧୀନକୁ ନ ଆସେ ସେ ପର୍ଯ୍ୟନ୍ତ ମନୁଷ୍ୟ ସଠିକ୍ ନିଷ୍ପତ୍ତି ନେଇପାରିବ ନାହିଁ। ପଞ୍ଚମରେ, ମନୁଷ୍ୟ ଏକ ପ୍ରେମୀ ପ୍ରାଣୀ। ଏହି ପରିପ୍ରେକ୍ଷୀରେ ଆମେ ମନୁଷ୍ୟର ସୃଷ୍ଟିର ଉଦ୍ଦେଶ୍ୟ ଓ କାରଣକୁ ଜାଣିପାରୁ। ଈଶ୍ୱର ପ୍ରେମ। ପ୍ରେମର କେବଳ ଗୋଟିଏ ଲକ୍ଷ୍ୟ ରହିବ ତାହା ନୁହେଁ, ମାତ୍ର ତାହା ସେହି ପ୍ରେମର ପ୍ରତ୍ୟୁତ୍ତର ଦେବ। ସୃଷ୍ଟ ବିଶ୍ୱ ଏହାର ସମସ୍ତ ଗୌରବ ସହିତ ସେହି ପ୍ରେମର ପ୍ରତ୍ୟୁତ୍ତର ଦେଇପାରିବ ନାହିଁ। ସେଥିପାଇଁ ଈଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ ଯିଏ ପ୍ରେମର ପ୍ରତ୍ୟୁତ୍ତର ଦେବ। ମନୁଷ୍ୟ ପ୍ରେମରେ, ପ୍ରେମ ନିମନ୍ତେ ଓ ପ୍ରେମର ପ୍ରତ୍ୟୁତ୍ତର ଦେବା ନିମନ୍ତେ ସୃଷ୍ଟ। ଏହି ପ୍ରେମ ବିନା ମନୁଷ୍ୟର ହୃଦୟ ଶୂନ୍ୟ ଓ ଖାଲି ରହେ। ପ୍ରଥମ ଜହନ ତାର ଚାରି ପର୍ବ ଉଣେଇଶ ପଦ ଅନୁଯାୟୀ ସେ ପ୍ରଥମରେ ଆମକୁ ପ୍ରେମ କରିବାରୁ ଆମେ ତାଙ୍କୁ ପ୍ରେମ କରୁ। ପରବର୍ତ୍ତୀ ଅଧିବେଶନରେ ଅବଶିଷ୍ଟ ବିଷୟ ଦେଖିବୁ। ଈଶ୍ୱରଙ୍କ ଅନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
ମଧୁର ସୁରେଗା ଯିଶୁନା, ସୁମଧୁର ସୁରେଗା ଯିଶୁନା। ସେନାମେ ଅଛି ପ୍ରେମ, ସେନାମେ ମିଳନ, ସେନାମେ ଅଛି ପ୍ରେମ, ସେନାମେ ମିଳନ, ସେନାମେ ଭୟ ଦୁଃଖ ଦୂର ହୁଏ ଜାଣ, ସେନାମେ ଭୟ ଦୁଃଖ ଦୂର ହୁଏ ଜାଣ। ନିଅ ହେ ସେନାମେ ଶରଣ, ନିଅ ହେ ସେନାମେ ଶରଣ, ସେନାମେ ଶାନ୍ତ ନାହିଁ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।